ఆకాశవాణి సంవాద పొడుచుంది చందన్ ఘోష్ ముఖ్య సంవాద. ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ପୋର୍ଟ ବ୍ଲେୟାରକୁ ଶ୍ରୀବିଜୟପୁରମ୍ ଭାବେ ପୁନଃନାମିତ କରିବା ଲାଗି ସରକାରଙ୍କ ନିଷ୍ପତ୍ତି. ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଆଜି ଜାମିନ ପ୍ରଦାନ କଲେ ସର୍ବୋଚ୍ଚ ନ୍ୟାୟାଳୟ. ଚତୁର୍ଥ ଅଖିଳ ଭାରତୀୟ ରାଜଭାଷା ସମ୍ମେଳନକୁ ଆସନ୍ତାକାଲି ନୂଆଦିଲ୍ଲୀରେ ଉଦ୍ଘାଟନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା. କ୍ରୀଡ଼ା କ୍ଷେତ୍ରରେ ନୂତନ ଭାବେ ଆରମ୍ଭ ହୋଇଥିବା ରିସେଟ୍ କାର୍ଯ୍ୟକ୍ରମରେ ଭାଗ ନେବା ଲାଗି ଅବସରପ୍ରାପ୍ତ କ୍ରୀଡ଼ାବିତ୍ଙ୍କୁ ଆହ୍ୱାନ ଦେଲେ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ. ଏବଂ ଶେଷ ହେଲା ଗ୍ରେଟର ନୋଏଡାରେ ତିନି ଦିନ ଧରି ଚାଲିଥିବା ସେମିକନ୍ ଇଣ୍ଡିଆ 2024. ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ପୋର୍ଟ ବ୍ଲେୟାରକୁ ଶ୍ରୀବିଜୟପୁରମ୍ ଭାବେ ପୁନଃନାମିତ କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି. ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ଉପନିବେଶବାଦ ପ୍ରଭାବରୁ ଦେଶକୁ ମୁକ୍ତ କରିବା ଉଦ୍ଦେଶ୍ୟରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି. ସ୍ୱାଧୀନତା ସଂଗ୍ରାମରେ ଦେଶ ହାସଲ କରିଥିବା ବିଜୟ ଶ୍ରୀ ବିଜୟପୁରମ୍ ନାମକୁ ପ୍ରତିଫଳନ କରୁଛି ବୋଲି ସେ କହିଛନ୍ତି. ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ଦେଶର ସ୍ୱାଧୀନତା ସଂଗ୍ରାମ ଏବଂ ଇତିହାସରେ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ଏକ ଉଲ୍ଲେଖନୀୟ ଭୂମିକା ରହିଛି. ଏକଦା ଚୋଲା ସାମ୍ରାଜ୍ୟ ଶାସନ କାଳରେ ନୌବାହିନୀର ଭିତ୍ତିଭୂମି ଭାବେ ସୁପ୍ରସିଦ୍ଧି ଲାଭ କରିଥିବା ଏହି ଦ୍ୱୀପପୁଞ୍ଜ ବର୍ତ୍ତମାନ ଆମର ବିକାଶ ଓ ରଣନୀତିକ ଆକାଂକ୍ଷାର ଭିତ୍ତିଭୂମି ହେବାକୁ ଯାଉଛି. ଏତଦ୍ବ୍ୟତୀତ ସ୍ୱାଧୀନତା ସଂଗ୍ରାମ ସମୟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ଏହି ସ୍ଥାନରେ ପ୍ରଥମ ଥର ଲାଗି ତ୍ରିରଙ୍ଗା ଉତ୍ତୋଳନ କରାଯାଇଥିଲା ବୋଲି ଶ୍ରୀ ଶାହା କହିଛନ୍ତି. ସୁପ୍ରିମକୋର୍ଟ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଜାମିନ ପ୍ରଦାନ କରିଛନ୍ତି. 10 ଲକ୍ଷ ଟଙ୍କାର ବ୍ୟକ୍ତିଗତ ବେଲ୍ ବଣ୍ଡ ଜମା କରିବା ପରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି. ତେବେ ସୁପ୍ରିମକୋର୍ଟ ସର୍ତ୍ତମୂଳକ ଭାବେ ଏହି ଜାମିନ ପ୍ରଦାନ କରିଛନ୍ତି. ଶ୍ରୀ କେଜରିୱାଲ ସାଧାରଣରେ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା ସମ୍ପର୍କିତ କୌଣସି ମନ୍ତବ୍ୟ ଦେଇପାରିବେ ନାହିଁ. ଏହାଛଡ଼ା ଶୁଣାଣି ସମୟରେ ତାଙ୍କୁ ଟ୍ରାଏଲ୍ କୋର୍ଟରେ ଉପସ୍ଥିତ ରହିବାକୁ ପଡ଼ିବ. ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଗତ ଜୁନ୍ 26 ତାରିଖରେ ଶ୍ରୀ କେଜରିୱାଲଙ୍କୁ ସିବିଆଇ ଗିରଫ କରିଥିଲା। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସନ୍ତାକାଲି ନୂଆଦିଲ୍ଲୀଠାରେ ଚତୁର୍ଥ ଅଖିଳ ଭାରତୀୟ ରାଜଭାଷା ସମ୍ମେଳନ ଏବଂ ସରକାରୀ ଭାଷା ହୀରକ ଜୟନ୍ତୀ ଉତ୍ସବର ଉଦ୍ଘାଟନୀ ସମାରୋହରେ ଉଦ୍ବୋଧନ ଦେବେ। ଦେଶରେ ହିନ୍ଦୀକୁ ସରକାରୀ ଭାଷାର ମାନ୍ୟତା ଦେବାର 75 ବର୍ଷ ପୂର୍ତ୍ତି ଅବସରରେ ସରକାରୀ ଭାଷା ବିଭାଗ ଦ୍ୱାରା ଏହି ସମ୍ମିଳନୀ ଆୟୋଜନ କରାଯାଉଛି। ଆସନ୍ତାକାଲି ହିନ୍ଦୀ ଦିବସ ଅବସରରେ ଶ୍ରୀ ଶାହା ରାଜଭାଷା ଭାରତୀ ମ୍ୟାଗାଜିନ୍ର ହୀରକ ଜୟନ୍ତୀ ସ୍ୱତନ୍ତ୍ର ସଂସ୍କରଣର ଶୁଭାରମ୍ଭ କରିବେ। ଏଥିସହିତ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜଭାଷା ଗୌରବ ଓ ରାଜଭାଷା କୀର୍ତ୍ତି ପୁରସ୍କାର ମଧ୍ୟ ପ୍ରଦାନ କରିବେ ବୋଲି ଜଣାଯାଇଛି। ଦେଶରେ ଖାଦ୍ୟଶସ୍ୟ ସଂଗ୍ରହ ବିତରଣ ଏବଂ ଏହି ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ କ୍ଷମତାପନ୍ନ କରିବା ଉଦ୍ଦେଶ୍ୟରେ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ଏବଂ ଭାରତୀୟ ଖାଦ୍ୟ ନିଗମ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏ ସମ୍ପର୍କରେ ଖାଉଟି ବ୍ୟାପାର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି, ଦେଶରେ ଖାଦ୍ୟ ନିରାପତ୍ତା ଯୋଜନା ଏବଂ ଏ ସମ୍ପର୍କିତ ପାଣ୍ଠିକୁ ଉତ୍ତମ ରୂପେ ପରିଚାଳନା କରିବା ସହିତ ଏ କ୍ଷେତ୍ରରେ ସ୍ୱଚ୍ଛତା ବୃଦ୍ଧି କରିବା ଲାଗି ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଏହାଛଡ଼ା ଖାଦ୍ୟ ରିହାତି ପାଣ୍ଠିର ଉତ୍ତମ ପରିଚାଳନା ସୁନିଶ୍ଚିତ କରିବା ସହିତ ଭାରତୀୟ ଖାଦ୍ୟ ନିଗମର କାର୍ଯ୍ୟଶୈଳୀକୁ ଅଧିକ ସୁସଂହତ କରିବା ଏହାର ଉଦ୍ଦେଶ୍ୟ ବୋଲି ଏହି ବିବୃତ୍ତିରେ କୁହାଯାଇଛି। ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା ଏବଂ ଭାରତୀୟ ନୌସେନାର ମିଳିତ ସହଯୋଗରେ ଓଡ଼ିଶାର ଚାନ୍ଦିପୁରସ୍ଥିତ ଆଇଟିଆର୍ ସମନ୍ୱିତ ପରୀକ୍ଷଣ କେନ୍ଦ୍ରରୁ ଗତକାଲି ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ଭିଏଲ୍ଏସ୍ଆର୍ଏସ୍ର ସଫଳ ପରୀକ୍ଷଣ କରାଯାଇଛି। ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳ ଓ ପ୍ରଯୁକ୍ତିବିଦ୍ୟା ପ୍ରୟୋଗ କରାଯାଇ ଏହି କ୍ଷେପଣାସ୍ତ୍ର ବିକଶିତ କରାଯାଇଛି। ଏହାର କ୍ରମାଗତ ବ୍ୟବହାରିକ ପରୀକ୍ଷା ଦ୍ୱାରା ଏହି କ୍ଷେପଣାସ୍ତ୍ରର କାର୍ଯ୍ୟକାରିତା ଶୈଳୀ ସୁନିଶ୍ଚିତ କରାଯାଇପାରିବ। ଏହାଦ୍ୱାରା ଭାରତୀୟ ପ୍ରତିରକ୍ଷା ଶକ୍ତି ଅଧିକ ସଶକ୍ତ ହୋଇପାରିବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ଅବସରରେ ଭିଏଲ୍ଏସ୍ଆର୍ଏସ୍ର ସଫଳ ପରୀକ୍ଷଣ ଲାଗି ଡିଆର୍ଡିଓ, ଭାରତୀୟ ନୌବାହିନୀ ଏବଂ ଏଥିରେ ସମ୍ପୃକ୍ତ ସମସ୍ତ ପକ୍ଷଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ସରକାରଙ୍କ ଦ୍ୱାରା ନୂତନ ଭାବେ ଶୁଭାରମ୍ଭ କରାଯାଇଥିବା ଅବସରପ୍ରାପ୍ତ କ୍ରୀଡ଼ାବିତ୍ ସଶକ୍ତ ତାଲିମ ରିସେଟ୍ କାର୍ଯ୍ୟକ୍ରମରେ ଭାଗ ନେବା ଲାଗି ଯୋଗ୍ୟ ଖେଳାଳିଙ୍କୁ ଆହ୍ୱାନ ଦେଇଛନ୍ତି। 20ରୁ 50 ବର୍ଷ ବୟସ୍କ ଅବସରପ୍ରାପ୍ତ ଖେଳାଳି ଯିଏକି ଆନ୍ତର୍ଜାତିକ, ଜାତୀୟ ତଥା ରାଜ୍ୟସ୍ତରୀୟ ପଦକ ଜିତିଥିବେ କିମ୍ବା ଏହିସବୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବେ ସେହି ଖେଳାଳିମାନେ ଏହି କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିବା ଲାଗି ଯୋଗ୍ୟ ବିବେଚିତ ହେବେ। କ୍ରୀଡ଼ାକୁ ପ୍ରୋହାହନ ଦେବା ଦିଗରେ ସରକାରଙ୍କ ପ୍ରତିଶ୍ରତିବଦ୍ଧତା ଉପରେ ଆଲୋକପାତ କରି ଡକ୍ଟର ମାଣ୍ଡବ୍ୟ କହିଛନ୍ତି ଦେଶର ଅବସରପ୍ରାପ୍ତ କ୍ରୀଡ଼ାବିତ୍ମାନଙ୍କୁ ଚିହ୍ନଟ କରି ସଶକ୍ତ କରିବା ଦିଗରେ ଏହି ରିସେଟ୍ କାର୍ଯ୍ୟକ୍ରମ ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। କ୍ରୀଡ଼ାମନ୍ତ୍ରୀ କହିଛନ୍ତି ଅବସରପ୍ରାପ୍ତ ଖେଳାଳିମାନଙ୍କର ଦକ୍ଷତା ଏବଂ ଅଭିଜ୍ଞତା ମାଧ୍ୟମରେ ଯୁବ କ୍ରୀଡ଼ା ପ୍ରତିଭାମାନଙ୍କୁ ଲାଭାନ୍ୱିତ କରିବା ହେଉଛି ଏହି କାର୍ଯ୍ୟକ୍ରମର ଅନ୍ୟ ଏକ ଲକ୍ଷ୍ୟ। ଗ୍ରେଟର ନୋଏଡାଠାରେ ତିନିଦିନ ଧରି ଚାଲିଥିବା ସେମିକନ୍ ଇଣ୍ଡିଆ 2024 ଆଜି ଶେଷ ହୋଇଛି। ଚଳିତଥର ଏହାର ବିଷୟବସ୍ତୁ ଥିଲା ସେମିକଣ୍ଡକ୍ଟରର ଭବିଷ୍ୟତ ଆକାର। ଗତ ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦ୍ଘାଟନ କରି କହିଥିଲେ ଦେଶରେ ଇଲେକ୍ଟ୍ରୋନିକ୍ସ ଓ ସେମିକଣ୍ଡକ୍ଟର ଶିଳ୍ପକୁ ତ୍ୱରାନ୍ୱିତ କରିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଚଳିତ ଦଶନ୍ଧି ଶେଷ ସୁଦ୍ଧା ଇଲେକ୍ଟ୍ରୋନିକ୍ସ କ୍ଷେତ୍ର କାରବାର $500 ବିଲିୟନ୍ ପହଞ୍ଚବାର ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ମୋଦି ମତବ୍ୟକ୍ତ କରିଥିଲେ। ଏଥିରେ ବିଶ୍ୱ ସେମିକଣ୍ଡକ୍ଟର କମ୍ପାନୀଗୁଡ଼ିକର ଶୀର୍ଷ ନେତୃତ୍ୱ ଅଂଶଗ୍ରହଣ କରି ନିଜ ନିଜର ମତ ଉପସ୍ଥାପନ କରିଛନ୍ତି। ବିଶ୍ୱରେ ସେମିକଣ୍ଡକ୍ଟର କ୍ଷେତ୍ରର ଅଭିବୃଦ୍ଧିରେ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେମିକଣ୍ଡକ୍ଟର ଇକୋସିଷ୍ଟମର ବିଭିନ୍ନ ଦିଗ ଉପରେ ବିଚାର ବିମର୍ଶ କରିବା ଲାଗି ଏହି ସମ୍ମିଳନୀ ଭିତ୍ତିଭୂମି ପ୍ରଦାନ କରିବାର ଆଶା କରାଯାଉଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ମିଳିତ ଜାତିସଂଘର 79ତମ ସାଧାରଣ ଅଧିବେଶନର ଅଧ୍ୟକ୍ଷ ରୂପେ ଆଜି କାର୍ଯ୍ୟଭାର ଗ୍ରହଣ କରିଥିବା କ୍ୟାମେରୁନ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ଫିଲେମନ୍ ୟାଙ୍ଗ୍ଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ୟାଙ୍ଗ୍ଙ୍କ ଅଧ୍ୟକ୍ଷତା କାଳରେ ଗ୍ଲୋବାଲ୍ ସାଉଥ୍ ପ୍ରସଙ୍ଗ ସମେତ ଅନ୍ୟାନ୍ୟ ଲକ୍ଷ୍ୟ ହାସଲ ଦିଗରେ ଭାରତ ସକାରାତ୍ମକ ଭୂମିକା ନିର୍ବାହ କରିବ ବୋଲି ଶ୍ରୀ ଜୟଶଙ୍କର ସାମାଜିକ ଗଣମାଧ୍ୟମର ଏକ ପୋଷ୍ଟରେ ନିଜର ପ୍ରତିଶ୍ରତିବଦ୍ଧତା ଦୋହରାଇଛନ୍ତି। ପୂର୍ବରୁ ଚଳିତ ବର୍ଷ ଜୁନ୍ 6ରେ ଫିଲେମନ୍ ୟାଙ୍ଗ୍ ମିଳିତ ଜାତିସଂଘର ମୁଖ୍ୟାଳୟ ନ୍ୟୁୟର୍କଠାରେ 79ତମ ସାଧାରଣ ଅଧିବେଶନର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ଲଦାଖ ଝନ୍ସ୍କାର ମହୋତ୍ସବ 2024ର ନବମ ସଂସ୍କରଣ ଆଜିଠାରୁ ଆରମ୍ଭ ହୋଇଛି। ଲଦାଖର ଉପରାଜ୍ୟପାଳ ବ୍ରିଗେଡିୟର ବିଡି ମିଶ୍ରା ଏହି ଐତିହାସିକ ମହୋତ୍ସବକୁ ଉଦ୍ଘାଟନ କରିଛନ୍ତି। ଝନ୍ସ୍କାରକୁ ସରକାରୀ ଭାବେ ଜିଲ୍ଲାର ମାନ୍ୟତା ଦିଆଯିବା ପରେ ପ୍ରଥମ ଥର ଲାଗି ଚଳିତ ବର୍ଷ ଏହି ମହୋତ୍ସବ ପାଳନ କରାଯାଉଥିବାରୁ ଏହାର ସ୍ୱତନ୍ତ୍ର ଗୁରୁତ୍ୱ ରହିଛି। ଏହି ଦୁଇଦିନିଆ ମହୋତ୍ସବରେ ସ୍ଥାନୀୟ ଅଞ୍ଚଳର ସାଂସ୍କୃତିକ ତଥା ବିବିଧ ପାରମ୍ପରିକ ଲୋକକଳା ପ୍ରଦର୍ଶନ କରାଯିବ। ସେଥିମଧ୍ୟରେ କାର୍ଗିଲ୍ର ପୁର୍ଗି ଜନଜାତି, ଦ୍ରାସ୍ର ସିନା ସମ୍ପ୍ରଦାୟ, ଆରିଆନ୍ ଉପତ୍ୟକାର ଦର୍ଦ୍ଦ ଆରିଆନ୍ ବାସିନ୍ଦା ଏବଂ ଚଙ୍ଗଥଙ୍ଗର ଚାଙ୍ଗପାନ୍ ନୋମଦମାନେ ଏହି ମହୋତ୍ସବରେ ନିଜ ନିଜର କଳା ନୈପୁଣ୍ୟ ପ୍ରଦର୍ଶନ କରିବେ। ଏତଦ୍ବ୍ୟତୀତ ହିମାଚଳ ପ୍ରଦେଶର ଲାହୌଲ, ସ୍ଫିତି, କିନ୍ନାଉର ଏବଂ ଉତ୍ତରାଖଣ୍ଡରୁ ଅନେକ କଳାକାର ଏହି ଉତ୍ସବରେ ନିଜ ନିଜର ପାରମ୍ପରିକ କଳା ପ୍ରଦର୍ଶନ କରିବେ। ଏହି ଅବସରରେ ବିଭିନ୍ନ ସରକାରୀ ବିଭାଗ, ବେସରକାରୀ ସଂସ୍ଥା ଓ ସ୍ଥାନୀୟ ମହିଳା ଗୋଷ୍ଠୀଙ୍କ ପକ୍ଷରୁ ଷ୍ଟଲ୍ମାନ ଖୋଲାଯାଇଛି। ଏକ 7-ଜଣିଆ କେନ୍ଦ୍ରୀୟ ଦଳ ଗୁଜରାଟର ବନ୍ୟା ପ୍ରଭାବିତ ଜିଲ୍ଲା ଗସ୍ତ କରି କ୍ଷୟକ୍ଷତି ଆକଳନ କରୁଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ଏହି ଦଳ ଆଜି ଜାମନଗରଠାରେ ପହଞ୍ଚବା ପରେ ସେଠାରେ ଚାଲିଥିବା ରିଲିଫ୍, ସହାୟତା ଏବଂ ଫସଲ କ୍ଷୟକ୍ଷତି ସମ୍ପର୍କରେ ସ୍ଥାନୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ପୂର୍ବରୁ ଏହି ଦଳ ଭଦୋଦରା, ଖେଦା, ଆନନ୍ଦ ଓ ସୁରେନ୍ଦ୍ରନଗର ଜିଲ୍ଲା ପରିଦର୍ଶନ କରି ସ୍ଥାନୀୟ ଅଧିକାରୀ ଓ ଜନପ୍ରତିନିଧିଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଗସ୍ତ ଅବସରରେ କେନ୍ଦ୍ରୀୟ ଆନ୍ତଃ ମନ୍ତ୍ରଣାଳୟ ଦଳ ଆଜୱା ସରୋବର ଓ ବିଶ୍ୱାମିତ୍ରୀ ନଦୀର ଜଳସ୍ତର ସମ୍ପର୍କରେ ମଧ୍ୟ ଅନୁଧ୍ୟାନ କରିଥିବା ଜଣାଯାଇଛି। ବାଂଲାଦେଶରେ ଗତକାଲି ରାତିରୁ ଆଜି ସକାଳ ମଧ୍ୟରେ କକ୍ସବାଜାର ଜିଲ୍ଲାରେ ପୃଥକ୍ ପୃଥକ୍ ଭୂସ୍କଳନ ହେବା ଫଳରେ 6 ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ କକ୍ସବାଜାରର ଉଖିଆ ରୋହିଙ୍ଗ୍ୟା ଶିବିରରେ ଥିବା ଏକ ପରିବାରର 3 ଜଣ ଅନ୍ତର୍ଭୁକ୍ତ। ଗତ ବୁଧବାରଠାରୁ ଲଗାଣ ବର୍ଷା ଯୋଗୁଁ କକ୍ସବାଜାର ଜିଲ୍ଲାର 50ରୁ ଉର୍ଦ୍ଧ୍ୱ ଗ୍ରାମ ଓ ସହର ସମ୍ପୂର୍ଣ୍ଣ ଜଳବନ୍ଦୀ ଅବସ୍ଥାରେ ରହିଛି ବୋଲି ସ୍ଥାନୀୟ ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି। କକ୍ସବାଜାର ସହର ମଧ୍ୟରେ 12ରୁ ଅଧିକ ପାହାଡ଼ରେ ବଡ଼ ବଡ଼ ଫାଟ ସୃଷ୍ଟି ହୋଇଥିବା ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି। ଭାରତର ମିକ୍ସଡ୍ ଡବଲ୍ ଯୋଡ଼ି ତାନିସା କ୍ରାଷ୍ଟୋ ଓ ଧ୍ରୁବ କପିଲା ଭିଏତନାମ ବ୍ୟାଡ୍ମିଣ୍ଟନ ଓପନ୍ 2024ର ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ହୁ ଚି ମିନ୍ ସହରରେ ଚାଲିଥିବା ଏହି ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ଧ୍ରୁବ ଓ ତାନିସାଙ୍କ ଯୋଡ଼ି ଭାରତର ଅନ୍ୟ ଏକ ଯୋଡ଼ି ସତୀଶ କୁମାର କରୁଣାକରନ୍ ଏବଂ ଆଦ୍ୟା ଭାରିଆତ୍କୁ 14-21, 21-10 ଓ 21-14 ସେଟ୍ରେ ପରାସ୍ତ କରିଛନ୍ତି। ଅନ୍ୟପକ୍ଷରେ ସିଙ୍ଗଲ୍ସ ବର୍ଗରେ ଭାରତର ଥରୁନ୍ ମାନେପାଲି କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ଜାପାନର ସୋଗୋ ୱାଗାଙ୍କଠାରୁ ପରାସ୍ତ ହୋଇଛନ୍ତି। ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ପୋର୍ଟ ବ୍ଲେୟାର୍କୁ ଶ୍ରୀବିଜୟପୁରମ୍ ଭାବେ ପୁନଃନାମିତ କରିବା ଲାଗି ସରକାରଙ୍କ ନିଷ୍ପତ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ଙ୍କୁ ଆଜି ଜାମିନ୍ ପ୍ରଦାନ କଲେ ସର୍ବୋଚ୍ଚ ନ୍ୟାୟାଳୟ। ଚତୁର୍ଥ ଅଖିଳ ଭାରତୀୟ ରାଜଭାଷା ସମ୍ମେଳନକୁ ଆସନ୍ତାକାଲି ନୂଆଦିଲ୍ଲୀରେ ଉଦ୍ଘାଟନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଏବଂ ଶେଷ ହେଲା ଗ୍ରେଟର ନୋଏଡାରେ ତିନିଦିନ ଧରି ଚାଲିଥିବା ସେମିକନ୍ ଇଣ୍ଡିଆ 2024। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।